ପରିଷ୍କାର ପରିଚ୍ଛନ୍ନ ରଖାଯାଇ ପାରନ୍ତା ନାହିଁ, ତେଣୁ ଦୃଷ୍ଟିର ଯଥାର୍ଥ ମୂଲ୍ୟ ନିରୂପଣ କରିବା ତେଣୁ ଏହି ଭାବରେ ବେଦରେ ବହୁତ କର୍ମ ତାଙ୍କର ଯଜ୍ଞ ସବୁ ରହି ବର୍ଣ୍ଣନା କରାଯାଇଥିଲା। କୃଷ୍ଣ ବେଦରେ ଦ୍ରବ୍ୟଯଜ୍ଞ ବିଭିନ୍ନ ଦ୍ରବ୍ୟ ଭଗବାନଙ୍କୁ ପ୍ରଦାନ କରାଯାଉଛି। ତପସ୍ୟା ମଧ୍ୟ ଗୋଟେ ପ୍ରକାର ଦ୍ରବ୍ୟ। ସପ୍ତଦଶ ଅଧ୍ୟାୟରେ ବିଭିନ୍ନ ପ୍ରକାର ତପସ୍ୟା ବିଷୟରେ ଭଗବାନ କହିଛନ୍ତି, ଶାରୀରିକ ମାନସିକ ବାଚିକ। ଏପରି ପ୍ରତି ତପସ୍ୟା ତିନି ଭାଗରେ ରହିଛି, ସାତ୍ତ୍ୱିକ ତପସ୍ୟା, ରାଜସିକ ତପସ୍ୟା, ତାମସିକ ତପସ୍ୟା। ତେଣୁ ଏହିଭଳି ଭାବରେ ଦ୍ରବ୍ୟଯଜ୍ଞ, ତପଯଜ୍ଞ, ଯୋଗଯଜ୍ଞ, ଯୋଗରେ କହିଲେ ଅଷ୍ଟାଙ୍ଗ ଯୋଗ ରହିଛି, ସେ ମଧ୍ୟ ଯଜ୍ଞ ଗୋଟେ। ଏହିଭଳି ଭାବରେ ଏବଂ ବହୁବିଧା ଯଜ୍ଞ ବିଦତା ବ୍ରହ୍ମଣ ମୁଖେ, ବେଦରେ ବହୁ ପ୍ରକାର ଯଜ୍ଞ କଥା ବର୍ଣ୍ଣନା କରାଯାଇଛି, କ୍ରିୟାଯୋଗ କ୍ରିୟାଯୋଗ। କିନ୍ତୁ କର୍ମଜାନ ବିଦତା ସର୍ବା ଏବଂ ଜ୍ଞାତ ବିମୁଖ୍ୟ। ସାଧାରଣତଃ ଲୋକମାନେ ବେଦରେ ଏହି କର୍ମକାଣ୍ଡ ଯେଉଁ ଯୋଗ ସବୁ ରହିଛି, ଯଜ୍ଞ ସବୁ ରହିଛି, ଏଥିପ୍ରତି ସମସ୍ତେ ଆକୃଷ୍ଟ ହୋଇଯାଆନ୍ତି। କାହିଁକି ନା ଏ କର୍ମକାଣ୍ଡ ଦ୍ୱାରାରେ ବହୁତ ପ୍ରକାର ଐଶ୍ୱର୍ଯ୍ୟ ବିଷୟ ବର୍ଣ୍ଣନା କରାଯାଇଛି। ଉନ୍ନତ ଲୋକମାନଙ୍କୁ ଯିବା ସେଠି ବହୁତ ଉପଭୋଗ ରହିଛି, ଆମେ ତ ବହୁତ ଲୋକଙ୍କୁ ଆସିଛୁ ଉପଭୋଗ କରିବା ପାଇଁ। ତେଣୁ ଉପଭୋଗର ବୈଦିକ ଉପଭୋଗ ଆମେ ମନଇଚ୍ଛା କରିବା ନାହିଁ, ବୈଦିକ ରୀତି ଅନୁସାରେ ଉପଭୋଗ କରିବା କୁହାଯାଇଛି। ତେଣୁ ବେଦରେ ଉପଭୋଗର ବ୍ୟବସ୍ଥା ସବୁ ରହିଛି। ତେଣୁ ସମସ୍ତେ ଏହି କର୍ମକାଣ୍ଡ ଭାବରେ ଆକୃଷ୍ଟ ହୋଇଯାଆନ୍ତି। ଅଧିକାଂଶ ମହାପୁରୁଷ କଥା କହୁଛନ୍ତି, ବେଦ ଯେଉଁମାନେ ଗ୍ରହଣ କରୁଛନ୍ତି ଏହି କର୍ମକାଣ୍ଡ ଦ୍ୱାରା ମଧ୍ୟ ସେମାନେ ଅଧିକ ଆକର୍ଷିତ ହୋଇକି ଆସନ୍ତି। କିନ୍ତୁ ବେଦର ପ୍ରକୃତ ଅର୍ଥ ସେଇଟା ନୁହଁ। ବେଦର ଯେଉଁ ପ୍ରକୃତ ଅର୍ଥ, ବେଦେଷୁ ସର୍ବେ ରାମେଭ୍ୟ ବେଦୁ, ବେଦର ପ୍ରକୃତ ଅର୍ଥ ହେଉଛି ଭଗବାନ କୃଷ୍ଣଙ୍କୁ ଜାଣିବା। କିନ୍ତୁ ସମସ୍ତେ ବେଦ ଅଧ୍ୟୟନ କରିକି ମଧ୍ୟ ଭଗବାନଙ୍କୁ ଜାଣିପାରନ୍ତି ନାହିଁ। ସେମାନେ ଏଇ ଯେଉଁ କ୍ରିୟାଯୋଗ ବିଷୟ ବର୍ଣ୍ଣନା କରାଯାଇଛି ବେଦରେ, ସେଇଟାକୁ ଭାବନ୍ତି ଇଏ ହେଉଛି ବେଦର ସ୍ଥାନ। ଭଗବଗୀତା ଭଗବାନ ଜାମିମାନ ପୁଷ୍ପିତାଂ ବାଦନ ପ୍ରବଦନ୍ତି ଅଭିପରିଚିତ ବେଦବାଦ ରଥାପାଠ ନାନ୍ୟତ ଅଛି ବାମିନ କାମାତ୍ମାନ ସ୍ୱର୍ଗ ପରାଜନ୍ମ କର୍ମ ପ୍ରବଦାନ କ୍ରିୟା ବିଶେଷ ରୋଗା ଭୋଗୈଶ୍ୱର୍ଯ୍ୟ ଲକ୍ଷ ପ୍ରତି। ବେଦରେ ଏଇ ଯେଉଁ କ୍ରିୟାଯୋଗ ବର୍ଣ୍ଣନା କରାଯାଇଛି ଏଇଟା ମଧ୍ୟ ଭଗବାନ ବନ୍ଦ କରିପାରିବେ ନାହିଁ, କାରଣ ଭଗବାନ ଏଇଟା ବେଦରେ ନିର୍ଣ୍ଣୟ କରିଛନ୍ତି। କିନ୍ତୁ ଏ ଯେଉଁ କ୍ରିୟାଯୋଗ ରହିଛି ବେଦରେ, ଏ ଯେଉଁ କର୍ମକାଣ୍ଡ ଧାରା ରହିଛି, ଯେଉଁମାନେ ଉନ୍ନତ ସ୍ତରକୁ ଗଲେଣି, ସର୍ବକର୍ମ ପ୍ରାପ୍ତ ଜ୍ଞାନୀ ପରିଶ୍ରମା କରି ଆଉ ଗୋଟେ ଦ୍ୱିତୀୟ ପାହାଚକୁ ସେମାନେ ଆସିଲେ, ସିଡ଼ିର ଆଉ ଗୋଟେ ଦ୍ୱିତୀୟ ପାହାଚକୁ ଆସିଲେ। କର୍ମକାଣ୍ଡ ଧାରା ସରିଗଲା, ବର୍ତ୍ତମାନ ଜ୍ଞାନକାଣ୍ଡକୁ ଆସିଲେ। କାହିଁକି ନା କର୍ମକାଣ୍ଡ ଧାରା ରହି ଉନ୍ନତ ଲୋକକୁ ଯାଇ ସେଠି ମଧ୍ୟ ଆବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ଉନ୍ନତ ଲୋକ ଗଲେ ମଧ୍ୟ ବହୁତ ଐଶ୍ୱର୍ଯ୍ୟ ରହିଛି। ଯେତେ ଉନ୍ନତ ଲୋକ ଯିବା ସେତେ ଶହେ ଗୁଣ ଲେଖା ଐଶ୍ୱର୍ଯ୍ୟ ବୃଦ୍ଧି ହୋଇକି ରହିବ, ବୃଦ୍ଧି ହୋଇକି ରହିବ, ଶହେ ଗୁଣ ଲେଖା ଅଧିକ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା। କିନ୍ତୁ ଯେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଲେ ମଧ୍ୟ ଜନ୍ମ ବୃଦ୍ଧି ରହିଛି, ତେଣୁକରି ସେମାନେ ଆଉ ସେଥିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ତେଣୁ ସେମାନେ ଦ୍ୱିତୀୟ ପାହାଚକୁ ଯାଆନ୍ତି, ଜ୍ଞାନ ପାହାଚ, ସର୍ବକର୍ମ ପାଠ ଜ୍ଞାନେ ସମାପତି। ବେଦରେ ମଧ୍ୟ ଜ୍ଞାନଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି, ବେଦରେ ଯଦି କ୍ରିୟାଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି, ବେଦରେ ଜ୍ଞାନଯୋଗ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଜ୍ଞାନ ଯୋଗରେ ଯେତେବେଳେ ସେମାନେ ପ୍ରତିଷ୍ଠିତ ହୁଅନ୍ତି, ଭଗବାନଙ୍କ ନିର୍ବିଶେଷ ବ୍ରହ୍ମ ବିଷୟରେ ଚିନ୍ତା କରନ୍ତି, ନୀତି ନୀତି ମାର୍ଗ ସେଇଟା କୁହାଯାଏ। ଏଇଟା ବହୁତ କଷ୍ଟକର ମାର୍ଗ, ଜ୍ଞାନ ମାର୍ଗଟା ହେଉଛି ବହୁତ କଷ୍ଟକର ମାର୍ଗ, ବହୁତ କଷ୍ଟ। ଦ୍ୱିଗତର ସ୍ତ୍ରୀ ସାମ ଅଭ୍ୟକ୍ତା ସପ୍ତି ସାମ ବହୁତ କଷ୍ଟ ସେମାନେ ସ୍ୱୀକାର କରନ୍ତି। ତେଣୁ ଏ ଜ୍ଞାନ ମାର୍ଗରେ ଯଦି ସେମାନେ ଅଗ୍ରସର ହୁଅନ୍ତି, ସେଇଟାକୁ ବୁଝିବା ଉପରେ ସେମାନେ କର୍ମଠାରୁ ଉନ୍ନତ ସ୍ତରକୁ ଗଲେ, ଜ୍ଞାନ ସ୍ତରକୁ ଗଲେ। ବେଦରେ ଯେଉଁ ଅଠରଟି ଅଧ୍ୟାୟ, ଭଗବତ ଗୀତାରେ ଯେଉଁ ଅଠରଟି ଅଧ୍ୟାୟ ରହିଛି, ତାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଛଅ ଅଧ୍ୟାୟ ହେଉଛି କର୍ମ ଯୋଗ, ମଝି ଯେଉଁ ଛଅ ଯୋଗ ରହିଛି ସେଠି ଭକ୍ତି ଯୋଗ, ଏବଂ ଅନ୍ତିମ ଯେଉଁ ଛଅଟି ଅଧ୍ୟାୟ ରହିଛି ସେଟା ହେଉଛି ଜ୍ଞାନ ଯୋଗ। କର୍ମ ଜ୍ଞାନ ଭକ୍ତି ଏ ମୁଖ୍ୟତଃ ଏଇ ତିନୋଟି ଉପାୟ ଅଛି ଭଗବାନ ପ୍ରତ୍ୟେକ ଅଷ୍ଟାଙ୍ଗ ଯୋଗ ବି ଗୋଟେ ରହିଛି ଅଷ୍ଟାଙ୍ଗ ବିଷୟରେ ପ୍ରଥମେ କରାଯାଇଛି ମାଧ୍ୟମରେ ଭଗବତ୍ଗୀତାରେ ତେଣୁ ଏଇ ଯେଉଁ ଜ୍ଞାନ ମାର୍ଗ ଆସିଲେ ଜ୍ଞାନରେ ସେମାନେ ଯେତେବେଳେ ଉନ୍ନତ ହୁଅନ୍ତି ସିଦ୍ଧି ପ୍ରାପ୍ତ ହେଇଯାଆନ୍ତି ମୁକ୍ତ ହେଇଯାଆନ୍ତି ସେମାନେ କିନ୍ତୁ ସେମାନେ ଏଇ ମୁକ୍ତ ହେଇକି ମଧ୍ୟ ଯେଉଁ ଦୁଇ ପ୍ରକାର ଜ୍ଞାନ ମାର୍ଗରେ ଯେଉଁ ଯାଆନ୍ତି ସେମାନେ ସାହାଯ୍ୟ ମୁକ୍ତି ପ୍ରାପ୍ତ ହୁଅନ୍ତି ସାହାଯ୍ୟଟାରେ ଦୁଇ ପ୍ରକାର ସାହାଯ୍ୟ ରହିଛି ବ୍ରହ୍ମ ସାହାଯ୍ୟ ଈଶ୍ୱର ସାହାଯ୍ୟ ଭଗବାନ ଶରୀରରେ ଲୀନ ହେଇଯିବେ ନହେଲେ ବ୍ରହ୍ମ ଲୋକକୁ ଦୀପୁନିତ ହେବେ ବ୍ରହ୍ମ ଯେଉଁଠି ବ୍ରହ୍ମ ଜ୍ୟୋତି ରହିଛି ଜ୍ୟୋତିରେ ଗୋଟେ ଉର୍ଦ୍ଧରେ ତେଣୁ ସେଠି ମଧ୍ୟ ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଲେ ମଧ୍ୟ ସେଇଟା ମଧ୍ୟ ସେମାନେ ସେଥିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ଭୌତିକରେ ମଧ୍ୟ ଆନନ୍ଦ ଠାରୁ କୋଟିଗୁଣ ଅଧିକ ବ୍ରହ୍ମାନନ୍ଦ କିନ୍ତୁ ତଥାପି ସେଥିରେ ସେମାନେ ସନ୍ତୁଷ୍ଟ ହେଇପାରନ୍ତି ନାହିଁ ତେଣୁ ତାଙ୍କର ସେଠୁ ପତନ ହେଇଯାଏ ତାଙ୍କର ବର୍ଣ୍ଣନା କରାଯାଇଛି ତେଣୁ ଆରୁଣ କୃଷ୍ଣ ପରା ପଦାନ ତଥା ପତନ୍ତି ଅଧ ଦୁଷ୍ମ ତାଙ୍କର ଜ୍ଞାନ ଯୋଗରେ ସେମାନେ ଅନ୍ତିମ ସ୍ଥିତି ପ୍ରାପ୍ତ ହେଲେ ମଧ୍ୟ ସେମାନେ ସେଥିରେ ସନ୍ତୁଷ୍ଟ ହେଇପାରନ୍ତି ନାହିଁ ତେଣୁ ତାପରେ ସେମାନେ ଭକ୍ତି ଯୋଗକୁ ଆସନ୍ତି ଭକ୍ତି ଯୋଗ ହେଉଛି ଏ ସ୍ଥିତିର ଅନ୍ତିମ ପାଳନ ଭକ୍ତି ଯୋଗରେ ସେମାନେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଅନୁଭବ କରନ୍ତି ତେଣୁ ଏହି କ୍ରିୟାଯୋଗ ବିଷୟରେ ଯେଉଁ ଭଗବାନ କହୁଛନ୍ତି ଏଇଠି କ୍ରିୟାଯୋଗ ବେଦରେ ପଣ୍ଡିତ କଥା ନା ଲୌକିକ କି ବିଚାରିତ ଏଇଟାକୁ ତୁମେ ଯେଉଁ ପିଲାମାନେ ପଚାରୁଛନ୍ତି ଅନ୍ୟାନ୍ୟ ଲୋକ କହିଛନ୍ତି ଏଇଟା ବେଦ ବେଦ ଅନୁମତ କଥା ତୁମେ ଅନୁମତ କରୁଛ ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ କରିବାକୁ ଦେଉ ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ ଏଇଟା ଶାସ୍ତ୍ର ବିଧି ଅନୁସାରେ ହେଇଛି କି ଏହି ପ୍ରଶ୍ନଟି ପଚାରୁଛନ୍ତି ଯଦିଓ ସାତ ବର୍ଷର ବାଳକ ବହୁତ ଛୋଟ ପିଲା ତେଣୁ ଭଗବାନ ପଚାରୁଛନ୍ତି ତତ୍ର ତାବତ୍ କ୍ରିୟା ଯୋଗ ଭଗବାନଙ୍କୁ ବିଚାରିତ ବିଚାର କରିଛନ୍ତି ଏ ଯେଉଁ ଯଜ୍ଞଟି କରିବାକୁ ଯାଉଛ ଏଟା ଶାସ୍ତ୍ର ସମର୍ଥନ ନାହିଁ ଶାସ୍ତ୍ର ଯ ଶାସ୍ତ୍ର ଯଦି ମୁଁ ସୂର୍ଯ୍ୟ ପ୍ରକୃତି କାମ କାରକ ନ ତ ସିଦ୍ଧି ମହାତ୍ମୀ ନ ସୁକର୍ମ ପରାମତି ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ କରୁଥିଲୁ ଜ୍ଞାତ ଶାସ୍ତ୍ର ବିଧାନ କର୍ମ କର୍ମୀ ଆସି ଭଗବତୀତା ଶ୍ଳୋକ ଦେହରେ ଅନ୍ତିମରେ ଏହି ଶ୍ଳୋକ ଦୁଇଟି ଭଗବାନ କହିଛନ୍ତି ଯେଉଁମାନେ ଶାସ୍ତ୍ର ବିଧି ଉଲ୍ଲଂଘନ କରି କାର୍ଯ୍ୟ କରିବେ ସେମାନେ କେବେ ହେଲେ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ ଯାହା ଶାସ୍ତ୍ରୀୟ ସୂର୍ଯ୍ୟ ପ୍ରତି କାମ କାରକ ନ ତ ସିଦ୍ଧି ମହାତ୍ମନ୍ତି ନ ସୁଖ ସୁଖମତେ ପ୍ରାପ୍ତ ହୋଇପାରିବେ ନାହିଁ ଆଉ ଶ୍ରେଷ୍ଠ ପ୍ରତିଯୋଗିତା କ'ଣ କରିବା ତେଣୁ ସମସ୍ତଙ୍କୁ ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍ ନାହିଁ ଆମର ଭୌତିକ ନିୟମ ମଧ୍ୟ ସେଇଟା ରହିଛି ଆମେ ତା'ର ଆମେ ଜାଣିନଥିଲୁ ମାଇ ଲର୍ଡ ଆମେ ଜାଣିନୁ ଅଜାଣତରେ ଭୁଲ କରିଦେଇଛି ଅଜାଣତରେ ଭୁଲ କଲେ ମଧ୍ୟ ଜଣେ ଦଣ୍ଡବୋଧ କରିବ ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍ ଆମେ ଜାଣିନେ ଆମେ ଜାଣିନେ ଏଇଟା କରିଦେଇଛେ ତା ପାଇଁ ଆମେ ଦୋଷ ଦୋଷ ପ୍ରାପ୍ତ ହେବାନି ନା ଦଣ୍ଡ ପ୍ରାପ୍ତ ହେବାନି ନା ଦଣ୍ଡ ପ୍ରାପ୍ତ ହେବା ଏଇଟା ଆମର କର୍ତ୍ତବ୍ୟ ଆମେ ଅନୁଶୀଳନ ପ୍ରାପ୍ତ ହେଇଛେ ଆମେ ଜାଣିବା କଥା କ'ଣ ଶାସ୍ତ୍ର ନିର୍ଦ୍ଦେଶ ରହିଛି କ'ଣ ଆମର କର୍ତ୍ତବ୍ୟ ଏଇଟା ଜାଣିବା କଥା ଆମେ ଜାଣିନେ ଆମର କର୍ତ୍ତବ୍ୟରେ ଭେଳା କରିଛେ ସେଥିପାଇଁ ଆମେ ଦଣ୍ଡନୀୟ ହେବା ଆମେ କହିବା ଯେ ବିଚାର ହେଉଛି ବିଚାରାଳୟରେ ବିଚାର ହେଉଛି ସେ ଯିଏ ଆସାମୀ କରିଛି ସେ କହିବ ହଜୁର ମୁଁ ଜାଣିନି ସେ ଦୋଷଟା ମୁଁ କରିଦେଇଛି ମୁଁ ଜାଣିନି ଅଜାଣତ କରିଦେଇଛି ନା ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍ ତୁମେ ଜାଣିନ ବୋଲି ସେଇଟା କିଛି ତା ମାନେ ନୁହଁ ଯେ ତୁମେ ଦଣ୍ଡିତ ହେବ ନାହିଁ ନ ଜାଣିଥିଲେ ମଧ୍ୟ ତୁମେ ଜାଣିବା କଥା କାହିଁକି ଜାଣିପାରୁଛ ତୁମେ ସେଥିପାଇଁ ତୁମେ ଦଣ୍ଡ ପାଇବ ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍ ତେଣୁ ଶାସ୍ତ୍ର ପ୍ରମାଣରେ କାର୍ଯ୍ୟ କାର୍ଯ୍ୟ ଦେବାକୁ ଦେଉ ମନୁଷ୍ୟମାନଙ୍କ ପାଇଁ ଏ ଶାସ୍ତ୍ର ବର୍ଣ୍ଣନା କରାଯାଇଛି ସରକାରଙ୍କ ବିଧି ରହିଛି ନିୟମ ରହିଛି ଆମେ କେବେ ଆମେ ଜାଣିଛୁ ସରକାରଙ୍କ ନିୟମ ସେଥିପାଇଁ ମଧ୍ୟ ଆମେ ସଂଯୋଗ ହେବା। ତମେ ଜାଣିନ କାହିଁକି, ତମେ ଜାଣିବା କଥା କାହିଁକି ନେବ ନାହିଁ, ତେଣୁ ଦଣ୍ଡ ପାଇବ ତମେ। ତେଣୁ ଶାସ୍ତ୍ର ପ୍ରମାଣ ଅନୁସାରେ ଜଣେ କାର୍ଯ୍ୟ କରିବ, ତସ୍ମା ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କାର୍ଯ୍ୟ କରିଥିବେ। ଜ୍ଞାନତା ଶାସ୍ତ୍ର ବିଧାନାର୍ଥମ କର୍ମ କାର୍ଯ୍ୟ ନିହାତି, ଯେଉଁ ଜଣେ କର୍ମ କରିବେ ଶାସ୍ତ୍ର ବିଧି ଅନୁସାରେ ଜଣେ କର୍ମ କରିବେ। ତେଣୁ ଇଏ ହେଉଛି କନ୍କ୍ଲୁଜନ୍। ଭଗବାନ ଭଗବତୀ ସ୍ୱରୂପରେ ଅନ୍ତିମରେ ଏଇଟା କହୁଛନ୍ତି, ସମସ୍ତେ ଦରକାର ଆପଣ ଜାଣିବା କଥା, ସାଧାରଣତଃ ଜଣେ ଅସୁରମାନେ ସେମାନେ ଯେଉଁଟା କରିବା କଥା ସେଇଟା କରନ୍ତି ନାହିଁ, ଯେଉଁଟା ନ କରିବା କଥା ସେଇଟା କରନ୍ତି। ପ୍ରଭୃତିଂ ଚ ନିବୃତ୍ତିଂ ଚ ଜନାନ ବିଧୁରା ସୁରା ନ ଶୌଚୁ ନା ଚାହତାର ନ ସତ୍ୟ ସେତୁ ବିଜ୍ଞତି। କେଉଁଥିରେ ପ୍ରବୃତ୍ତି ହେବା କଥା, କେଉଁଥିରେ ଆମର ନିବୃତ୍ତି ହେବା କଥା, ଏଇ ଦୁଇଟି ଜିନିଷ ରହିଛି। ବିଧି ନିଷେଧ ଏଇ ଦୁଇଟି ଜିନିଷ ରହିଛି, କ'ଣଟା ଆମର କରିବା କଥା କ'ଣଟା କରିବା କଥା ନୁହଁ, ଡୁଜ୍ ଆଣ୍ଡ ଡୋଣ୍ଟ ଏଇ ଦୁଇଟି ଜିନିଷ ରହିଛି। ଖାଲି ଯଦି ଜାଣିବା ଆମେ ଏଇଟା କରିବା ତାହେଲେ ମଧ୍ୟ ଆମର ଜ୍ଞାନ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ, କେଉଁଟା କରିବା ନୁହଁ ସେଇଟା ଜାଣିବାର ଅଛି। ତେଣୁ ଏଇ ବିଧି ଆଉ ନିଷେଧ ଏଇ ଦୁଇଟି ଜିନିଷ ରହିଛି। ତେଣୁ କ'ଣ କରିବା କଥା, ସାଧାରଣତଃ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ କେଉଁଟା କରିବା କଥା ପ୍ରବୃତ୍ତି କି ନିବୃତ୍ତି କି ଜନାମ ବିଧୁରା ସୁରା ସେମାନେ ଜାଣନ୍ତି ନାହିଁ, କେଉଁଥିରେ ପ୍ରବୃତ୍ତି ହେବା କଥା, କେଉଁଥିରେ ପ୍ରବୃତ୍ତି ହେବା କଥା ନା ଧର୍ମରେ ଆମେ ପ୍ରବୃତ୍ତି ହେବା କଥା, ଅଧର୍ମରୁ ଆମେ ନିବୃତ୍ତ ହେବା କଥା, ଏଇ ଦୁଇଟି ଜିନିଷ ଆମେ ଜାଣିବାର ଅଛି। କିନ୍ତୁ ଅସୁରମାନେ ସେମାନେ ଜାଣନ୍ତି ନାହିଁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଯେଉଁମାନଙ୍କର ବୁଦ୍ଧି ଉନ୍ନତ ନୁହଁ ସେମାନେ ମଧ୍ୟ ଜାଣିପାରନ୍ତି ନାହିଁ, କାର୍ଯ୍ୟ କାର୍ଯ୍ୟ ମଧ୍ୟ ଅଯଥା ଏବଂ ପ୍ରଧାନ ବୁଦ୍ଧି ସାହା ପାଖରେ ଆସୁଛି, ଠିକ୍ ଭାବରେ ଜାଣନ୍ତି ନାହିଁ। ପ୍ରବୃତ୍ତି ଚ ନିବୃତ୍ତି ଚ କେଉଁଥିରେ ପ୍ରବୃତ୍ତ ହେବା କଥା କେଉଁଥିରେ ନିବୃତ୍ତ ହେବା କଥା ସେମାନେ ଜାଣିପାରନ୍ତି ନାହିଁ। ତେଣୁ ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ଆମେ ଯେଉଁ କାର୍ଯ୍ୟ କରିବା ଶାସ୍ତ୍ର ପ୍ରମାଣ ଅନୁସାରେ କରିବା ସେଇଟା ଭଗବାନ ନିଜେ ଏଇଟା କହୁଛନ୍ତି, ଗୁରୁଜନମାନେ କହୁଛନ୍ତି ତତ୍ର ତାବତ୍ କ୍ରିୟା ଯୋଗ ବେଗରେ ଅନୁଭୂତ ହେଇଛି, ବେଗରେ ମଧ୍ୟ ଅନୁଭୂତ ହେଇଥିଲେ ମଧ୍ୟ ଯେ ସବୁ ଜିନିଷ ଠିକ୍ ତାହା ଭଗବତୀତାରେ ଭଗବାନ କହିଛନ୍ତି ଯେ ତ୍ରୈଗୁଣ୍ୟ ନିଶା ବେଦା ନିଶ୍ଚୟ ଭଗବାନ ବେଦରେ ତିନି ଗୁଣ ବିଷୟରେ କୁହାଯାଇଛି, ତିନି ଗୁଣ ରୂପ ପୂଜା ପାଇଁ କୁହାଯାଇଛି। ବେଦରେ ମଧ୍ୟ ଯେଉଁ କଥା ରହିଛି ତାର ଦୁଇଟି ଅର୍ଥ ଆସିବ, ଗୋଟେ ହେଉଛି ଗୌଣ ଅର୍ଥ ଗୋଟେ ହେଉଛି ମୁଖ୍ୟ ଅର୍ଥ। ଯେତେବେଳେ ଶଙ୍କରାଚାର୍ଯ୍ୟ ବେଦକୁ ସ୍ଥାପନ କଲେ ସେ ସମୟରେ ସେ ଗୌଣ ଅର୍ଥକୁ ସ୍ଥାପନ କଲେ, ମୁଖ୍ୟ ଅର୍ଥକୁ ସ୍ଥାପନ କଲେ ନାହିଁ, କାହିଁକି ନା ବୁଦ୍ଧ ଧର୍ମକୁ ପରାସ୍ତ କରିବାର ଥିଲା, ତେଣୁକରି ବେଦର ମୁଖ୍ୟ ଅର୍ଥକୁ ସେ ସ୍ଥାପନ କରିନାହାନ୍ତି, ଗୌଣ ଅର୍ଥକୁ ସ୍ଥାପନ କରିଛନ୍ତି। ତେଣୁ ବେଦର ମୁଖ୍ୟ ଅର୍ଥ ହେଉଛି ବେଦେଇ ସର୍ବେଇ ରହଣଯୋଗ୍ୟ ବେଦ୍ୟ, ବେଦରେ ଜ୍ଞାତ ବସ୍ତୁ ହେଉଛି ଭଗବାନଙ୍କୁ ଜାଣିବା। ତେଣୁ ଜଣେ ଯେତେବେଳେ ଭଗବାନଙ୍କୁ ଜାଣିଗଲେ ଭଗବାନଙ୍କ ଶରଣରେ ଯିବେ ସବୁକିଛି ତ୍ୟାଗ କରିଦେଲେ ମଧ୍ୟ କିଛି ଅସୁବିଧା ନାହିଁ, ସର୍ବଭର ମାଁ ପରିଚର୍ଯ୍ୟ ମାଁ ଏକଦମ ଶରଣ କରିଦେଲେ। କିନ୍ତୁ ଏଠି ଯେଉଁ ନନ୍ଦମହାରାଜ କରୁଥିଲେ ଏଇଟା ବେଦ ଦ୍ୱିତୀୟ ସଂସ୍କାର କରୁନଥିଲେ, ଲୌକିକ କଥାରେ କରୁଥିଲେ। ଆମର ଶିଷ୍ୟ ପ୍ରକୃଷ୍ଠ ସ୍ୱତନ୍ତ ସେ ଗୋଟେ କଥା କହିଛନ୍ତି ଯେ ଜଣଙ୍କର ଗୋଟେ କୂଳରେ ରହିଛି ପ୍ରଥା ରହିଛି, ଏ ଲୌକିକ ପ୍ରଥା କ'ଣ ନା ବିବାହ ହେଲା ମାନେ ଗୋଟେ ବିରାଡ଼ିକି ଆଣିକି ରଖିବେ ସେଠି ରହିବ, ସେ କୂଳରେ ହେଇକି ରହିବ ବିରାଡ଼ିଟେ ରହିବ, ତେଣୁ ସେ ପରମ୍ପରା ରହିଛି ତାଙ୍କ ପରମ୍ପରାରେ ଯିଏ ଆସିବ ବିବାହ କଲା ମାନେ ଗୋଟେ ବିରାଡ଼ିକି ଆଣିକି ତୁଆର କରିକି ଗୋଟେ ଆଣିକି ତାକୁ ବନ୍ଧିକି ରଖିବେ ତାହେଲେ ବିବାହ ହେବ। କିନ୍ତୁ ଆର କ'ଣ ଅର୍ଥ କ'ଣ କ'ଣ ବିଚାରିତ କ'ଣ ବିଚାର କରିତ କ'ଣ ରହିଛି ଶାସ୍ତ୍ର ସମସ୍ତ ଜିନିଷ ରହିଛି କି, ଯେଟା କାହିଁକି ଆରମ୍ଭ ହେଇଥିଲା ନା ଯେତେବେଳେ ସେଇ କୂଳରେ ଆଗେ ପୂର୍ବରୁ ଜଣେ ବିବାହ କରିଥିଲେ ସେ ସମୟରେ ତାଙ୍କ ଘରେ ଗୋଟେ ବିରାଡ଼ି ହେଇଥିଲା, ସେ ବହୁତ ହଇରାଣ କରୁଥିଲା, ବିବାହ ଯଜ୍ଞ ଚାଲିଛି ସେ ସବୁ ସବୁ ଏପଟ ସେପଟ କରିଦେଉଥିଲା, ତେଣୁ ତାକୁ ରାନ୍ଧିକିରି ଗୋଟେ ଘୋଡ଼େଇକି ରଖିଦେଲେ ରେଜିଷ୍ଟର କରିବାକୁ ମିଳିଲେ, କିନ୍ତୁ ଏଇଟାକୁ ଯେଉଁମାନେ ଜାଣିପାରିଲେନି ଏହାର ଅର୍ଥ କ'ଣ ସେମାନେ ଭାବିଲେ ବୋଧେ ବିବାହ ହେଲା ମାନେ ଗୋଟେ ବିରାଟିକି ରଖିବାକୁ ପଡ଼ିବ। ଇଏ ହେଉଛି ଲୌକିକ କଥା, ଏଇଟା କିଛି ଆବଶ୍ୟକତା ନାହିଁ। ଲୌକିକ ଜିନିଷ ଏଇଭଳି ବହୁତ ଜିନିଷ ରହିଛି ଲୌକିକ ଅନୁସାରେ ଆମେ ଗ୍ରହଣ କରୁଛେ। ଆମ ସୁଷମ ସ୍ୱୟଂ ମହାରାଜ ଏ କଥାଟି କହୁଥିଲେ। ସୁନନ୍ଦ ନନ୍ଦ ଜାଣିଥିଲେ, ଜାଣିଥିଲେ ରାଜାଙ୍କର ରାଜ୍ୟରେ ସୁନନ୍ଦ ନନ୍ଦ ଗନ୍ଧର୍ବ ଜାଣିଥିଲେ। ସିଏ ଜଣେ ଗୋଟେ ଗଧ, ସେ ଗଧର ମାଲିକ ସେ ଗଧ ଯେତେବେଳେ ମୃତ୍ୟୁବରଣ କଲା ସେ ଗଧର ମାଲିକ ନଣ୍ଡା ହେଇଗଲା। ତେଣୁ ରାଜସଭାରେ ଆସିଲେ ଆସନ୍ତି ସେ ଗଧର ମାଲିକ, ତାକୁ ଦେଖି ସେ ଯିଏ କପୁଆଳ ଥିଲେ ସେ ପଚାରିଲେ ତୁମେ କାହିଁକି ନଣ୍ଡା ହେଲା, ନା ସୁନ୍ଦର ତୁମେ ଜାଣିନ ସୁନନ୍ଦ ଗଧର ଆଜି ମୃତ୍ୟୁବରଣ କଲେ, ତେଣୁ ତାଙ୍କ ପାଇଁ ମୁଁ ନଣ୍ଡା ହେଇଗଲି। ତେଣୁ ସିଏ ମଧ୍ୟ ନଣ୍ଡା ହେଇଗଲେ, କଟୁଆଳ ନଣ୍ଡା ହେଇଗଲେ। କଟୁଆଳ ଦେଖିକିରି ଯିଏ ମନ୍ତ୍ରୀ ଥିଲେ ସିଏ ମଧ୍ୟ ସେନାପତି ଥିଲେ ସିଏ ମଧ୍ୟ ନଣ୍ଡା ହେଇଗଲେ। ସେନାପତି ଦେଖିକିରି ଯିଏ ମନ୍ତ୍ରୀ ଥିଲେ ସିଏ ମଧ୍ୟ ନଣ୍ଡା ହେଇଗଲେ। ତେଣୁ ମନ୍ତ୍ରୀ ଦେଖି ରାଜା ଦେଇଥିଲେ ସିଏ ମଧ୍ୟ ନଣ୍ଡା ହେଇଗଲେ। କ'ଣ ନା ସୁନନ୍ଦ ନନ୍ଦ ଗନ୍ଧର୍ବ ମୃତ୍ୟୁବରଣ କରିଛନ୍ତି ନଣ୍ଡା ହେଲାଟି, କିନ୍ତୁ ସେ ରାଜାଙ୍କର ଯିଏ ପତ୍ନୀ ରାଣୀ ସିଏ ବୁଦ୍ଧିମତୀ, ସେ ବିଚାର କରେ ରାଜାଙ୍କ ମଧ୍ୟରେ କ'ଣ ପାଇଁ ନଣ୍ଡା ହେବ, ନା ସୁନନ୍ଦନନ୍ଦ ଗନ୍ଧର୍ବ ମରିଛନ୍ତି ସେଥିରେ ନଣ୍ଡା ହେଲେ, ନା କିଏ ସେ ମୁଁ ଜାଣିନି କିଏ ପଚାର ଘଟା ସେଥିରେ ଲାଷ୍ଟକୁ ଆସିଲା ସେ ଗଧର ମାଲିକ। ସେ ଗଧର ମାଲିକ କହିଲେ ମୋର ଗଧଟି ମୃତ୍ୟୁବରଣ କରିଛି, ସେଥିପାଇଁ ମୋର ଏତେ ସେବା କରିଥିଲା ତେଣୁ ମୁଁ ନଣ୍ଡା ହେଇକି ତା। ତେଣୁ ଇଏ ହେଉଛି ଲୌକିକ ପ୍ରଥା, ଶାସ୍ତ୍ର ଅନୁସାରେ ହେଇଛି ନା ଲୌକିକ ଅନୁସାରେ ହେଇଛି ସେ କଥା ପଚାରୁଛନ୍ତି। ତତ୍ର ତାହା କ୍ରିୟା ଯୋଗ ଭଗବାନ କି ବିଚାର ବିଚାର କରିଛ କି ଏଇଟା କାର୍ଯ୍ୟ କଲା ପୂର୍ବରୁ ଏଇଟା ଶାସ୍ତ୍ର ସମ୍ମତ ନା ନାହିଁ, ଏଇଟା କରିବା କଥା ନା ନାହିଁ, ଏଇଟା ବିଚାର କରିଛ କି। ତେଣୁ ଅଥବା ଲୌକିକ ଏଇଟା ଶାସ୍ତ୍ରୀୟ ଜିନିଷ ନା ଲୌକିକ ଲୋକ କଥାରେ ଆସିଯାଇଛି, କୌଣସି କାରଣରୁ ଆସିଯାଇଛି ଲୌକିକ ଜିନିଷ, ଏ ଲୌକିକ ଜିନିଷଟା ଆମେ କାହିଁକି ଗ୍ରହଣ କରିବା। ଲୌକିକ ଜିନିଷ ବି ଏତେ ସମୟରେ ଗ୍ରହଣ ହୁଏ, ଭାଗବତ ଗୋଟେ କଥା ରହିଛି ଲୌକିକ ଜିନିଷର ମଧ୍ୟ ମହତ୍ତ୍ୱ ରହିଛି। ଭାଗବତଙ୍କର ଏକାଦଶରେ ସେ ଶ୍ଳୋକଟି କହିଛନ୍ତି, ଯେଉଁ ନବଜଗତ ସେ କଥା କହୁଛନ୍ତି, ଯେଉଁଟାକ ଲୋକରେ ମଧ୍ୟ ପ୍ରଚାରିତ ହେଇଛି ସେଇଟା ଯେମିତି ଆମେ ସବୁ ପ୍ରାର୍ଥନା କରୁଛେ ଇତ୍ୟାଦି ବହୁତ କଥା ରହିଛି ଲୋକରେ ଲୋକରେ ଶୁଣିକି ଆମେ ସେଇଟା ଗ୍ରହଣ କରୁଛେ, ତ ସେଇଟା ମଧ୍ୟ ବେଳେବେଳେ ସେଇଟା ମଧ୍ୟ ଠିକ୍ ଥାଏ। ଶୁଣନ୍ ସୁଭଦ୍ରାଣୀ ରଥାଙ୍ଗ ପାଣି ଜନ୍ମାନି କର୍ମାଣି ତଦାନ ଲୋକେ ଗୀତାନି ନାମାନି ତଦର୍ଥକାନି ଗାୟନ ବିଲଜ୍ଜୋ ଜଡ଼େଜା ସଂଘ ଏକାଶ ସଂଘ ଦ୍ୱିତୀୟ ଅଧ୍ୟାୟରେ ନବଜଗତରେ ଏସବୁକୁ କହିଛନ୍ତି, ଯେ ଶୁଭନ୍ ସୁଭଦ୍ରାଣୀ ରଥାଙ୍ଗ ପାଣି ଭଗବାନ ବିଷୟରେ ରଥାଙ୍ଗ ପାଣି ସୁଦର୍ଶନ ଚକ୍ର ଦାନ କରିଛନ୍ତି ଭଗବାନ, ଯାହାଙ୍କ ଦଶ ବହୁତ ମହାନ ରହିଛି, ତାଙ୍କ ବିଷୟରେ ଶୁଣି ତାଙ୍କର ଜନ୍ମ ତାଙ୍କର କର୍ମ ଜାଣି ଲୋକେ ଲୋକରେ ମଧ୍ୟ ଯେଉଁଟାକ ଲୋକଠାରୁ ତାକୁ ଶୁଣୁଛେ ଲୌକିକ ସେଇଟା ମଧ୍ୟ ବେଳେବେଳେ ସେଇଟା ମଧ୍ୟ ଠିକ୍ ଥାଏ ଜେଜାଣି ଲୋକେ। ତେଣୁ ଗୀତାନି ନାମାନି ପ୍ରଦର୍ଶ କାହାଣୀ ସେ ଲୋକରେ ପ୍ରଚାରିତ ଯେଉଁ କଥା ରହିଛି ସେଇଟାକୁ ଯଦି ଜଣେ ଗୀତ ଗାନ କରିବେ ସେହିଭଳି ଭାବରେ ପ୍ରଦର୍ଶ କାହାଣୀ ସେଭଳି ଭାବରେ ଯଦି ଗାନ କରିବେ ଗାୟନ ବିଲଜ୍ଜ ବିଚାରିତ ଅସମ୍ଭବ, ତେଣୁ ସେମାନେ ମଧ୍ୟ ବହୁତ ଉନ୍ନତ ସ୍ଥିତି ପ୍ରାପ୍ତ ହେବେ। ତେଣୁ ଆମକୁ ଖୋଜିବାକୁ ପଡ଼ିବ ଏଇ ଯେଉଁ ଲୌକିକ ଜିନିଷଟା ଏଇଟା ଶାସ୍ତ୍ର ସମ୍ମତ ନା ନାହିଁ ଖୋଜିବାକୁ ପଡ଼ିବ, ଯଦି ଶାସ୍ତ୍ର ସମ୍ମତ ନୁହଁ ତାହେଲେ ଆମେ ସେଇଟା ଗ୍ରହଣ କରିବା ନାହିଁ। ଲୌକିକ ହେଲେ ମଧ୍ୟ ଚାଲି ଆସୁଛି ତିରାଶ ପର୍ଯ୍ୟନ୍ତ ଚାଲି ଆସୁଛି ଯଦି ଆମେ ଗ୍ରହଣ କରିବା ତାହା ନୁହଁ, ଶାସ୍ତ୍ର ସମ୍ମତ ଯଦି ନାହିଁ ତାହେଲେ ସେଇଟାକୁ ଆମେ ଗ୍ରହଣ କରିବା ନାହିଁ। ତେଣୁ ଭଗବାନ ଏଠି କହୁଛନ୍ତି ପୃଚ୍ଛ ପୃଚ୍ଛ ତ ସାଧୁ ଧନ୍ୟତା ଦୃଷ୍ଟି ମାଧ୍ୟମରେ ଆମେ କୁହନ୍ତୁ সাধনা যুক্তিযুক্ত ভাবে কোন যুক্তি দেবে, কোন যুক্তি দেবে, শাস্ত্র যুক্তি, শাস্ত্র যুক্তি দেবে সেটা গ্রহণীয়। যদি শাস্ত্র যুক্তি দিয়েপারি তাহলে সেটা গ্রহণীয় হবে না। ইয়ে ভগবান লৌকিক কথারে কেদেলে যে ভগবান এতে লক্ষ লোক ভাবছেন ইয়ে ভগবান বলে আমি তো গ্রহণ করা, কিন্তু শাস্ত্র যুক্তি দিও, যুক্তি অনুসারে কুহ কোণ শাস্ত্র প্রমাণ অছি যে ভগবান বলে শাস্ত্র প্রমাণ অছি, যদি শাস্ত্র প্রমাণ না তাহলে সে ভগবান নিয়ে পারবে না। লৌকিক রীতিরে আমি গ্রহণ কলে হাজার লোক কৌছেন ইয়ে ভগবান বলে, লক্ষ লোক লোক কৌছেন ভগবান বলে, তাহলে আমি কহবা লৌকিক রীতিরে ইয়ে ভগবান বলে না। তেমকি এই প্রশ্ন পচার কলে সনাতন গোস্বামী পচার কলে মহাপ্রভু যে কমিটি জাঁয়া আমি ভগবান বলে, কারণ সনাতন গোস্বামী মহাপ্রভু এই বিভিন্ন যুগের বিভিন্ন অবতার বর্ণনা করছেন, তেমন সত্য যুগ, ত্রেতা যুগ, দ্বাপর যুগ এইসব বিষয়ে বিভিন্ন যুগের বিভিন্ন অবতার যে আসছেন এই শাস্ত্র প্রমাণ রয়েছে, এই অনুসারে ভগবান কৌশল তেমন কলিযুগ বিষয়ে তো বর্ণনা করবে ভগবান, কলিযুগ ভগবান সে স্বয়ং সেই ভগবান, তেমন কলিযুগ লক্ষণ সে কেলে কৃষ্ণ বরণ প্রসা কৃষ্ণ সঙ্গ পাখ যকি সংকীর্ণ প্রায় সুমেধ কলিযুগের ভগবান বলে তার প্রমাণ হচ্ছে এটা। সবুলে তাঁর মুখর কৃষ্ণ 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 উচ্চারিত হোক, তাঁর শরীর রঙ অকৃষ্ণ হয়ে অর্থাৎ পীতবর্ণ হয়ে এবং সে একুটিয়া আসবে না কলিযুগের, সে তাঁর অঙ্গ উপাঙ্গ সহ আসবে এবং পার্শ্ব মান সহ আসবে এবং তাঁর অস্ত্র হচ্ছে মহামন্ত্র হরে কৃষ্ণ হরে কৃষ্ণ কৃষ্ণ হরে 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 রাম, এই হচ্ছে কলিযুগের ভগবান তার লক্ষণ হচ্ছে শাস্ত্র প্রমাণ। তেমন সনাতন সনাতন গোস্বামী পচারে এই কথা পচারে মহাপ্রভু কলিযুগের এই যে ভগবান আসতে আগে বিষয়ে আমাকে ফোন ভালো হবে, কারণ সেই নিজে সেই স্বয়ং ভগবান, তেমন সে কে সনাতন চতুরাই ছাড় সনাতন সেটা আর বিশেষ বর্ণনা কলে না মহাপ্রভু। তেমন লৌকিক রীতি যা আসুচি সেইটাকে আমি বুঝার আছে বিচার বিচার করার কথা যে শাস্ত্র প্রমাণ অছি না যুক্তিযুক্ত সাধু বন্যতা সাধু কে যুক্তি বলে কুযাও যুক্তির সহ আমি কুহতু সেমি গ্রহণ করবি না, স্বয়ং ভগবান যে যদি শ্রেষ্ঠ কতটাইবে দেবজন সে যেভাবে ভাবে আচরণ করবে ধন্যবাদ সেভাবে ভাবে কার্য করবে। তেমন যেত প্রশ্ন পচারে সেটি নন্দরা সে প্রশ্নের উত্তরে কৌশল আকর্ষণ করে পর্জন্য ভগবান ইন্দ্র পর্জন্য এ যে বৃষ্টি হচ্ছে ইয়ে ইয়ে হচ্ছে ইন্দ্রক কৃপার বৃষ্টিগ্রস্ত হচ্ছে পর্জন্য ভগবান ইন্দ্র ভগবান বলে কুযাচ্ছে ভাগবত কুযাই ইন্দ্রক পাপাই কুয়ো খুঁড়া দরকার নাই, আম সমস্ত পাপাই আমি কুয়ো করছে উপকরণ করছে, কিন্তু ইন্দ্রকর পাপাই উপকরণ দরকার ইন্দ্র তো স্বয়ং বৃষ্টি সে যদি চাহিদা বৃষ্টি হব তাঁকর উপকরণ কম আবশ্যকতা রয়েছে, তেমন এই যে বৃষ্টি হচ্ছে ইন্দ্র কোটি বৃষ্টি হব কোটি অনাবৃষ্টি হব কোটি অধিক বৃষ্টি হব কর্মফল অনুসারে বৃষ্টি হয়েছে, বৃষ্টি যে হচ্ছে ভগবদ্গীতার তৃতীয় অধ্যায় বর্ণনা করা যে অন্নাতি ভূতানি পর্জনাত অনসম্ভব যজ্ঞান ভবতি পর্জন্য যজ্ঞ কর্ম সমুদ্ভব, মনুষ্যমানঙ্কর আবশ্যকতা হচ্ছে অন্ন বা বিভিন্ন শস্য, সে শস্যটা কেমিতি প্রাপ্ত হবে না পর্জনা বৃষ্টি মাধ্যমে সে শস্য উৎপন্ন হচ্ছে, তেমন বৃষ্টি কিভাবে হব বৈজ্ঞানিক মানে যেত উন্নতি করতে না কী যেত উদ্ভাবন করতে না কী সে বৃষ্টি করে না, এটা ভগবান দ্বারা নিয়ন্ত্রিত যজ্ঞান ভবতি পর্জন্য যজ্ঞ যজ্ঞ মাধ্যমে এই বৃষ্টি হচ্ছে পর্জন্য, ସେମାନେ ଜାଣିଥିଲେ ତଥାପି ଆମେ କହିବା ଥରେ କୃଷ୍ଣ ସେ ମହାରାଜ ଯାଇଥିଲେ ସ୍ପେନ୍ ମାଦ୍ରିଦ୍ ସ୍ପେନର ରାଜଧାନୀ ମାଦ୍ରିଦ୍ ଯାଇଥିଲେ ସେଠି ବହୁତ ଦିନ ହେଲା ବର୍ଷା ହେଉନଥିଲା ତେଣୁକରି ତାଙ୍କର ଇଲେକ୍ଟ୍ରିସିଟି ଇତ୍ୟାଦି ଠିକ୍ ଭାବରେ ଆସୁନଥିଲା ତେଣୁ ଯେତେବେଳେ ମହାରାଜ ଜାଣିଲେ କଥା ତେଣୁ ସେଦିନ ସେ ଭାଗବତ କଥା ବିଶେଷ ନ କହି ଉପରବେଳା ଆମେ ଯଜ୍ଞ କରିବା ଯଜ୍ଞ କଳିଯୁଗରେ ଅନୁଭୂତ ଯଜ୍ଞ ହେଉଛି ମହାମନ୍ତ୍ର ତେଣୁ ଉପରବେଳା ବହୁତ ସମାଜ ମିଶି କୀର୍ତ୍ତନ କଲେ ଜୋରରେ କୀର୍ତ୍ତନ କଲେ ତେଣୁ ଯେତେବେଳେ କୀର୍ତ୍ତନ କରାଗଲା ସେ ସମୟରେ ଆକାଶରେ ମେଘ ଆସିଗଲା ବିଜୁଳି ନଥିଲା ତେଣୁ କେତେ ଜଣ ଆନନ୍ଦିତ ହେଲେ ଆଉ କେତେ ଜଣ କହିଲେ ଏଇଭଳି ଆଗରୁ ହେଉଥିଲା ମେଘ ହେଉଥିଲା ବିଜୁଳି ମାରୁଥିଲା କିନ୍ତୁ ବର୍ଷା ହେଉନଥିଲା କିନ୍ତୁ ତାପରେ ଭୀଷଣ ବୃଷ୍ଟି ହେଲା ଭୀଷଣ ବର୍ଷା ହେଲା ଏ କଥା ସବୁ ନ୍ୟୁଜ୍ ପେପର ସବୁ ବାହାର କରିଲା ତାଙ୍କର ସ୍ପେନ୍ରେ ନ୍ୟୁଜ୍ ପେପର ସବୁ ବାହାର କରିଲା ତେଣୁ ଆମ କୃଷ୍ଣ ଆମର ମହାରାଜଙ୍କର ଯେ ସେବକ ଥିଲେ ଯେ ସତ୍ୟନାରାୟଣ ପ୍ରଭୁ ଏବେ ନିକଟରେ ଅପଗତ ହେଇଛନ୍ତି ସେ କହୁଥିଲେ ସେ କହିଲେ ତାଙ୍କୁ ତୁମେ ମୋର ଯେଉଁ ରହିଛି ସ୍ପେନ୍ରେ ରହିଛି ପ୍ରୋଗ୍ରାମ ସବୁ ରହିଛି ସେଟା କ୍ୟାନ୍ସଲ୍ କର କ୍ୟାନ୍ସଲ୍ କରି ଅନ୍ୟ ମନ୍ତ୍ରୀ ପଳେଇଲେ ଅନ୍ୟ ପଳେଇଲେ କାହିଁକି ନା ତାଙ୍କର ସବୁ ଜୟଧ୍ୱନୀ ହେବ ସମସ୍ତେ ଜୟଧ୍ୱନୀ କରିବେ ପ୍ରଶଂସା କରିବେ ପ୍ରକୃତ ବୈଷ୍ଣବ ଯେଉଁମାନେ ସେମାନେ ପ୍ରଶଂସା ପାଇଁ ଚେଷ୍ଟା କରନ୍ତି ନାହିଁ ପ୍ରଶଂସା ପାଇବା ପାଇଁ ଚାହାନ୍ତି ନାହିଁ ଚେଷ୍ଟା କରିବା ଚଳାଇବା କଥା ପ୍ରଶଂସା ସେମାନେ ଚାହାନ୍ତି ନାହିଁ ଯେ କୁହନ୍ତି ଶୁକରର ବିଶ୍ୱାସରେ ତୁଳନା କରାଯାଇଛି ଏ ଯେଉଁ ପ୍ରଶଂସା ଇତ୍ୟାଦି ରହିଛି ଏଇଟା ଶୁକରର ବିଶ୍ୱାସକୁ ତୁଳନା କରାଯାଇଛି ବୈଷ୍ଣବମାନେ ପ୍ରକୃତ ବୈଷ୍ଣବମାନେ ତେଣୁ ଏ ଯଜ୍ଞ ମାଧ୍ୟମରେ ଦୃଷ୍ଟି ହେବ ଯଜ୍ଞ ବହୁତ ପର୍ଜନ୍ୟ ଦୃଷ୍ଟିଟା ଅନ୍ୟ କୌଣସି ବୈଜ୍ଞାନିକ ପଦ୍ଧତିରେ ହେଇପାରିବ ନାହିଁ ଯେତେ ବିଜ୍ଞାନ ଉନ୍ନତି କରୁ ଯଦି ଉନ୍ନତି ହେଇପାରନ୍ତା ତାହେଲେ ମରୁଭୂମି ରହିଛି ସେଠି ଦୃଷ୍ଟି କରି ତାକୁ ସଶସ୍ତ୍ର ଆମଳା କରିଦେଇପାରନ୍ତେ ନା ହେଇପାରିବେ ମରୁଭୂମି ରହିଛି କାହିଁକି ନା ସେଠି ବ୍ରହ୍ମସାପର ଫଳ ପାଇଛି ଭୂମି ବ୍ରହ୍ମସାପର ଇନ୍ଦ୍ରଜୀ ହତ୍ୟା କରିଥିଲେ ବିଶ୍ୱରୂପ ହତ୍ୟା କରିଥିଲେ ତାର ଫଳସ୍ୱରୂପ ଚାରି ଭାଗ ବଣ୍ଟା ହେଇଯାଇଥିଲା ଭୂମି ଗୋଟିଏ ଭାଗ ହେଇଥିଲା ତେଣୁକରି ଯେଉଁଠି ସବୁ ମରୁଭୂମି ରହିଛି ସେ ହେଉଛି ବ୍ରହ୍ମସାପ ଫଳ ଅନୁସାରେ ସେ ମରୁଭୂମି ହେଇଯାଇଛି ତେଣୁ ଏ ଯେଉଁ ରହିଛି ବୃଷ୍ଟି ପର୍ଜନ୍ୟ ବର୍ଜନ କେମିତି ହେବ ବୃଷ୍ଟି କେମିତି ହେବ ନା ଯଜ୍ଞ ଭଗତି ପର୍ଜନ୍ୟ ଯଜ୍ଞ ମାଧ୍ୟମରେ ହିଁ ବୃଷ୍ଟି ହେଇପାରିବ ଅନ୍ୟ କୌଣସି ଉପାୟରେ ବୃଷ୍ଟି ହେଇପାରିବ ନାହିଁ ତେଣୁ ଯଜ୍ଞ କହିଲେ କ'ଣ ନା ଯଜ୍ଞ କର୍ମ ସମୁଦ୍ଭବ ଯଜ୍ଞ ହେଉଛି କର୍ମ ଅନୁସାରେ ନିର୍ଦ୍ଦିଷ୍ଟ କର୍ମକୁ ଯଜ୍ଞ ବୋଲି କୁହାଯିବ କେଉଁ କର୍ମ ନା ବେଦରେ ସେ ସବୁ କର୍ମ ବର୍ଣ୍ଣନା କରାଯାଇଛି କର୍ମ ବ୍ରହ୍ମ ଭବ ବିଧି ବ୍ରହ୍ମ କହିଲେ ବେଦ ବେଦରେ ଯେଉଁ କହିଲେ ପ୍ରଥମେ କହିଥିଲେ କ୍ରିୟାଯୋଗ ବେଦରେ ଯେଉଁ କର୍ମକାଣ୍ଡ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି ଏ ବେଦରେ ସବୁ ବର୍ଣ୍ଣନା କରାଯାଇଛି ଏହି ମାଧ୍ୟମରେ ଦୃଷ୍ଟି ହେବ ତେଣୁ ନନ୍ଦମାଳ କହୁଛନ୍ତି ଯେ ପର୍ଜନ୍ୟ ଭଗବାନ ଇନ୍ଦ୍ର ଏ ଦୃଷ୍ଟି ଭଗବାନ ଇନ୍ଦ୍ରଙ୍କର କୃପାର ପ୍ରାପ୍ତ ହେଉଛି ତେଣୁ ଇନ୍ଦ୍ରଙ୍କୁ ସେ ଭଗବାନ ବୋଲି ଗ୍ରହଣ କରୁଛନ୍ତି ସାଧାରଣତଃ ଲୋକମାନେ ଦେବତାମାନଙ୍କୁ ମଧ୍ୟ ଭଗବାନ ବୋଲି କହନ୍ତି ତେଣୁକରି କେତେ ଜଣ କହନ୍ତି ହିନ୍ଦୁମାନଙ୍କର ଅନେକ ଭଗବାନ ଅଛନ୍ତି ଅନ୍ୟ ସବୁ ଯେଉଁ ରହିଛି ମୁସଲମାନ ବା ଖ୍ରୀଷ୍ଟିଆନ ଏମାନଙ୍କର ଗୋଟିଏ ଭଗବାନ କିନ୍ତୁ ଆମର ହଜାର ଭଗବାନ ଏଇଟାକୁ ସେମାନେ ଜାଣିପାରନ୍ତି ନାହିଁ ଭଗବାନ ଅର୍ଥ ଭଗବାନ ହେଉଛି ଦ୍ୱିତୀୟ ନୁହନ୍ତି ହିନ୍ଦୁଙ୍କର ଭଗବାନ ଜଣେ ମୁସଲମାନମାନଙ୍କର ଭଗବାନ ଜଣେ ଆଉ ଜଣେ ବା ଖ୍ରୀଷ୍ଟିଆନମାନଙ୍କର ଆଉ ଜଣେ ଭଗବାନ ନା ଭଗବାନ ହେଉଛି ସେ ଯେଉଁ ଭଗବାନ ସେ ସମସ୍ତଙ୍କର ସର୍ବଧ୍ୱନିଷ କୁନ୍ତେଜ ମୃତ୍ୟ ସମ୍ବନ୍ଧୀ ଯାହା ଦାସାନ ବ୍ରହ୍ମ ଅଧ୍ୱନି ରହମ ବିଜୟ ପିତା ଖାଲି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ କଥା କ'ଣ କହିବା ଯେତେ ଜୀବ ଅଛନ୍ତି ସର୍ବଧ୍ୱନିଷ କୁନ୍ତେଜ 84 ପ୍ରକାର ଜୀବ ଅଛନ୍ତି ସମସ୍ତଙ୍କର ଯିଏ ବିଜ ପ୍ରଦାନକାରୀ ପିତା ସିଏ ହେଉଛନ୍ତି ଭଗବାନ। ତେଣୁ କୃଷ୍ଣଙ୍କୁ ଆମର ଡିକ୍ସନାରୀରେ ବର୍ଣ୍ଣନା କରିଦେଇକି ହିନ୍ଦୁ ଗଡ଼ ବୋଲି ପ୍ରଭାତ ପାଶ୍ଚାତ ଦେବତେ ବହୁତ ଆଲୋଚନା କରିଛନ୍ତି। ଦେଖିଲେ କୃଷ୍ଣ ଇଜ୍ ନଟ୍ ହିନ୍ଦୁ ଗଡ଼, ତେଣୁ ଆମର ଯେତେବେଳେ ବର୍ଣ୍ଣନା କରାଗଲା ଅନ୍ତରାଷ୍ଟ୍ରୀୟ କୃଷ୍ଣ ମାନବ ସଂଘ 1964 ମସିହାରେ ସେତେବେଳେ ପ୍ରଭୁପାଦ ମହାରାଜ ଶିଷ୍ୟ କହୁଥିଲେ ଆମେ ଯଦି କୃଷ୍ଣ ଭାବନା କହିବା ତାହେଲେ ଲୋକମାନେ ଏଠି ବିରୋଧ କରିବେ, କିନ୍ତୁ ପ୍ରଭୁପାଦ ମହାରାଜ କହିଲେ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ଭଗବାନ। ତେଣୁ କିଏ କ'ଣ କହିବ ସେ କିଛି ଚାହିଁ ନାହିଁ। ଯଦି ଆମେ କହିବା କୃଷ୍ଣ କହିଲେ ଏଇଟା ଗଡ଼ କନସେପ୍ସନେସ୍ କରିବା ପାଇଁ ଇଣ୍ଟରନ୍ୟାସନାଲ ସୋସାଇଟିଙ୍କର ଗଡ଼ କନସେପ୍ସନେସ୍, କିନ୍ତୁ ଗଡ଼ କହିଲେ ଲୋକମାନେ ଡଗ୍ କହନ୍ତେ ଗଡ଼ ବୋଲି କହିବେ, କୁକୁର କହନ୍ତେ କୁକୁର ନାରାୟଣ ବୋଲି କହିବେ, ସମସ୍ତେ ନାରାୟଣ ଦରିଦ୍ର ନାରାୟଣ ସମସ୍ତେ ନାରାୟଣ ବୋଲି କହିବେ, ସମସ୍ତେ ଭଗବାନ ବୋଲି କହିବେ, କିନ୍ତୁ ଭଗବାନ ହେଉଛନ୍ତି କୃଷ୍ଣ, କୃଷ୍ଣ ହେଉଛନ୍ତି ଭଗବାନ ପ୍ରେମ। ସେଥିପାଇଁ ଆମର ଏ ସଂଘର ନାମ ହେଉଛି କୃଷ୍ଣ ଭାବନା ସଂଘ, କୃଷ୍ଣ କହିଲେ ଭଗବାନ। ତେଣୁ ଅନ୍ୟ ଦେବତାମାନଙ୍କୁ ଯଦି ଭଗବାନ କୁହାଯାଉଛି ତାର ଅର୍ଥ ଭଗବାନ ଭଳି ଶକ୍ତିଶାଳୀ କିଛି ଭଗବାନ ନୁହଁ। ତେଣୁ ଏଠି ନନ୍ଦମାନେ ଯେଉଁ କହୁଛନ୍ତି ପର୍ଜନ୍ୟ ଭଗବାନ ଇନ୍ଦ୍ର, ସେ କେଉଁ ଦୃଷ୍ଟିରେ କହିଥିଲେ ଅଲଗା କଥା, କିନ୍ତୁ ଇନ୍ଦ୍ର କେବେ ଭଗବାନ ହେଇପାରିବେ ନାହିଁ। ସ ଈଶ୍ୱର ଯେଉଁ ପରତ ପାଶ୍ରେ ଲକ୍ଷ୍ମୀଦେବୀ ତାଙ୍କର ସ୍ତୁତିରେ କହୁଛନ୍ତି ଅଷ୍ଟମ ସପ୍ତ ଅଷ୍ଟମ ଅଧ୍ୟାୟରେ, ଇନ୍ଦ୍ର ହେଉଛନ୍ତି ଈଶ୍ୱର, ସେ କି ଈଶ୍ୱର ଯିଏ ଅନ୍ୟର ଆଶ୍ରୟ ରହନ୍ତି, ସ ଈଶ୍ୱର କି ପରତ ପାଶ୍ରେ ଅନ୍ୟର ଆଶ୍ରୟ ଥିବା ଈଶ୍ୱର, ସେ କି ଈଶ୍ୱର, ଈଶ୍ୱର ହେଉଛନ୍ତି ଭଗବାନ କୃଷ୍ଣ, ଈଶ୍ୱର ପରମା କୃଷ୍ଣ ସଚିଦାନନ୍ଦ ବିଗ୍ରହ, ତାଙ୍କ ଉପରେ କେହି ଈଶ୍ୱର ନାହାନ୍ତି, ସିଏ ହେଉଛନ୍ତି ପ୍ରକୃତ ଈଶ୍ୱର ପରମେଶ୍ୱର। ତେଣୁ ଏଠି ଯେଉଁ ନନ୍ଦ ମହାରାଜ କହିଲେ ଯେ ଭଗବାନ ଇନ୍ଦ୍ର ଭଗବାନ ଭଳି ଆମକୁ ସେ ବର୍ଷା ଦେଉଛନ୍ତି, ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘାଦଶାତ୍ମୂର୍ତ୍ତେ, ଏ ଯେଉଁ ମେଘ ତା ଦୃଷ୍ଟି ହେଉଛି, ଇଏ ହେଉଛି ତାଙ୍କର ଆତ୍ମମୂର୍ତ୍ତି, ପର୍ଜନ୍ୟ ଏଇ ଇନ୍ଦ୍ରଙ୍କର ଦାୟିତ୍ୱରେ ଏ ମେଘ ସବୁ ରହିଛନ୍ତି, ଦୃଷ୍ଟିର ଦାୟିତ୍ୱରେ ସେ ଅଛନ୍ତି, ବର୍ଷା କରିବେ ବର୍ଣ୍ଣନା କରାଯାଏ। କାମ ବର୍ଷ ପର୍ଜନ୍ୟ ଯୁଧିଷ୍ଠିର ମହାରାଜ ସମୟରେ ଇନ୍ଦ୍ରଦେବ ଯେ ବର୍ଷା କରୁଥିଲେ, ଯେତିକି ଦରକାର ସେତିକି ବର୍ଷା ହେଉଥିଲା, ରାତିରେ ବର୍ଷା ହେଉଥିଲା, ଲୋକମାନେ କହିବେନି ଇନ୍ଦ୍ରଦେବ ଆମକୁ ବର୍ଷା ଦେଲେ, ଆମର ବର୍ତ୍ତମାନ ବର୍ଷା ଦରକାର ହେଉଛି, ଖରା ଭୀଷଣ ଗରମ ହେଉଛି, ଆମର ବର୍ତ୍ତମାନ ବର୍ଷା ଦରକାର ହେଉଛି, କିନ୍ତୁ ଇନ୍ଦ୍ରଦେବ ଯେଉଁ ବୃଷ୍ଟି କରିବେ ସେ ଯଜ୍ଞ ଅନୁସାରେ ବୃଷ୍ଟି କରିବେ। ତେଣୁ ଯୁଧିଷ୍ଠିର ମହାରାଜଙ୍କ ସମୟରେ ଯଜ୍ଞ କର୍ମ ଠିକ୍ ଭାବରେ ହେଉଥିଲା, ତେଣୁ କାମବର୍ଷ ପର୍ଜନ୍ୟ ଇନ୍ଦ୍ରଦେବ ବର୍ଷା କରୁଥିଲେ, କିଭଳି କରୁଥିଲେ ନା ରାତିରେ ବର୍ଷା କରୁଥିଲେ, ଦିନରେ କଲେ ଚାଷୀମାନେ କହିବେ ଇନ୍ଦ୍ରଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିବେ, ସେଥିପାଇଁ ଇନ୍ଦ୍ରଦେବ ଲଜ୍ଜା କରି ଦିନରେ ବୃଷ୍ଟି କରୁନଥିଲେ ରାତିରେ ବୃଷ୍ଟି କରୁଥିଲେ, ଏବଂ ସର୍ବକାମ ଦୁଃଖାମୟୀ ଯୁଧିଷ୍ଠିର ମହାରାଜ ସମୟରେ ଅନାବୃଷ୍ଟି ହେଉନଥିଲା କି ଅତିବୃଷ୍ଟି ହେଉନଥିଲା, ଯେତିକି ଦରକାର ସେତିକି ହେଉଥିଲା, ଭଗବାନ ରାମଚନ୍ଦ୍ର ସମୟରେ ମଧ୍ୟ ସେଇଭଳିଆ ହେଉଥିଲା। ତେଣୁ ଏଇ ଯେଉଁ ବୃଷ୍ଟି ହେଉଛି, ନନ୍ଦ ମହାରାଜ କହୁଛନ୍ତି ଭଗବାନ ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘା ବର୍ଷା ଆତ୍ମମୂର୍ତ୍ତି, ତାଙ୍କର ମୂର୍ତ୍ତି ହେଉଛି ମେଘ, ତାଙ୍କର ଅଧୀନରେ ରହିଛନ୍ତି ମେଘ ବୃଷ୍ଟି। ତେଣୁ ସେ ବି ଅଭିବର୍ଷନ୍ତି ଭୂତାନା, ସେ ଇନ୍ଦ୍ରଙ୍କ କୃପାରୁ ଏହି ବର୍ଷା ହେଉଛି, ତେଣୁ ଜୀବମାନେ ଭୂତାନା ପ୍ରେରଣ ଜୀବନ କୟକ, ଭୂତାନ ସମସ୍ତ ଜୀବମାନେ ଏଇ ବୃଷ୍ଟି ହେଲେ ସେମାନେ ଜୀବନ ପ୍ରାପ୍ତ ହେଉଛନ୍ତି, ଜଳ ହିଁ ଜୀବନ ବୋଲି କହିଲା, ଜଳ ହିଁ ଜୀବନ, ଜଳ ମାଧ୍ୟମରେ ସମସ୍ତେ ଜୀବନ ପ୍ରାପ୍ତ ହୁଅନ୍ତି, ଜଳର ବହୁତ ଆବଶ୍ୟକତା ରହିଛି, ଆମ ଶରୀରରେ 70% ଜଳ ରହିଛି ବୋଲି କହିଲା ବୈଜ୍ଞାନିକମାନେ କହନ୍ତି, ଆମ ଶରୀରରେ 70% ଜଳ ରହିଛି, କେତେ ଜଳର ରହିଛି ଇମ୍ପୋର୍ଟାଣ୍ଟ କେତେ ରହିଛି ଆମେ ଏଠୁ ଅନୁମାନ କରିବା। ତେଣୁ ଏଇ ନନ୍ଦ ମହାରାଜ କହିବେ ଯେହେତୁ ଏ ଯେଉଁ ଇନ୍ଦ୍ର ଦେବ ଦୃଷ୍ଟି କରୁଛନ୍ତି, ସେଇଥିପାଇଁ ଆମେ ଯଜ୍ଞ କରୁଛୁ, ଯେଉଁ ଯଜ୍ଞରେ ଯଦିଓ ଶାସ୍ତ୍ର ସମ୍ମତ ନୁହଁ କି ଲୌକିକ ବିଚାର କରୁଛୁ। ତେଣୁ ଭଗବାନ ଏଇଟାକୁ ବନ୍ଦ କରିବେ। ବେଦ ସମ୍ମତ ଥିଲେ ମଧ୍ୟ ଭଗବାନ ଚାହିଁଲେ ବନ୍ଦ କରିପାରିବେ। ବେଦ ସମ୍ମତି ରହିଛି ମାନେ ଭଗବାନ ବନ୍ଦ କରିବେ ତା ନୁହଁ, କାରଣ ଭଗବାନ କହିଲେ ବେଦରେ ବର୍ଣ୍ଣିତ ହେଲେ ମଧ୍ୟ ସର୍ବଧର୍ମ ପରିଚର୍ଯ୍ୟ କରେ। ବେଦରେ ବର୍ଣ୍ଣନା କରି ଦେବତାମାନଙ୍କର ପୂଜା କରିବା, କିନ୍ତୁ ହେଲେ ମଧ୍ୟ ଜଣେ ତାକୁ ତ୍ୟାଗ କରି ଭଗବାନ ଶରଣ ଯାଇପାରିବେ। ଭଗବାନ ଶରଣ ଗଲେ ଆଉ ତାହା ଅନ୍ୟର ସେପାରେଟଲି ପୂଜା କରିବାର ଆବଶ୍ୟକତା ନାହିଁ। ଏସବୁ ବିଷୟରେ ଆଲୋଚନା କରିବ। ତେଣୁ ଆମ କଥାକୁ ଘୋଷଣା ଦେବା। ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେବୀ ଆନନ୍ଦ।